କୋଡ଼ିଏ ନମ୍ବର ୱାର୍ଡ ଏକାମ୍ର ନଗରରୁ କହୁଛୁ ଜୟନ୍ତୀ ରାଉତ। ଆମର ଏଠି ଡ୍ରେନ୍ ଅଧା କାମ ହେଇକିରି ପଡ଼ିଛି, ଠିକରେ ପର୍ଯ୍ୟନ୍ତ କାମ ହେଇପାରୁନି, ମାନେ ବହୁ 2 ବର୍ଷ ଖଣ୍ଡେ ହେଇଗଲାଣି ଡ୍ରେନ୍ ଅଧା ଅଧା କାମ ହେଇକିରି ପଡ଼ିଛି। ବର୍ଷା ଯେହେତୁ ପାଣି ସବୁ ଘର ଦ୍ୱାର ଚାରିଆଡେ ପଡୁଛି, ଦୟାକରି ତାର କିଛି ଗୋଟେ ମରାମତି କରିକିରି ଡ୍ରେନ୍ଟାକୁ କେମିତି ଗୋଟେ କମ୍ପ୍ଲିଟ୍ ଭାବରେ ତିଆରି କରନ୍ତୁ।